ଲେଖିଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଆଗାମୀ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ। ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ଲାଗୁ କରିବା ଲାଗି ପ୍ରଶାସନ ପକ୍ଷରୁ ତତ୍ପରତା। ଅପସାରଣ କରାଗଲା ବିଭିନ୍ନ ହୋର୍ଡିଂ, ପୋଷ୍ଟର ଏବଂ ବ୍ୟାନର। ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ଏବଂ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହେଲା କଳାହାଣ୍ଡି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ। ଆଗାମୀ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ ଭାବରେ ସମ୍ପନ୍ନ କରିବା ଲକ୍ଷ୍ୟରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏହି ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ ଜିଲ୍ଲାପାଳ ଭିନୀତ ଭରଦ୍ୱାଜ କହିଛନ୍ତି, ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷିତ ସୂଚୀ ଅନୁଯାୟୀ କଟକ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ମେ ମାସ 25 ତାରିଖରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ୍ ପହିଲା ଦିନ ଭୋଟ୍ ଗ୍ରହଣ କରାଯିବ। ମତଦାନ ପରେ ଇଭିଏମ୍ ମେସିନ୍ଗୁଡ଼ିକୁ ତିନୋଟି ଚିହ୍ନିତ ହୋଇଥିବା ସ୍ଥାନରେ ଭୋଟ୍ ଗଣତି ପର୍ଯ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ରଖାଯିବ। ଜୁନ୍ 4 ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ଆଗାମୀ ନିର୍ବାଚନରେ ଜିଲ୍ଲାର 21,44,904 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା 11,21,000 ଏବଂ ମହିଳା ଭୋଟରଙ୍କ ସଂଖ୍ୟା ହେଉଛି 10,41,619। ଏହି ନିର୍ବାଚନରେ ଭୋଟର ତାଲିକାରେ 45,218 ଜଣ ନୂତନ ଭୋଟର ସାମିଲ ହୋଇଛନ୍ତି। ମେ 25 ତାରିଖ ଦିନ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ 6 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ। ସେଗୁଡ଼ିକ ହେଉଛି ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ କଟକ, ଚୌଦ୍ୱାର କଟକ ଏବଂ କଟକ ସଦର। ଜୁନ୍ ପହିଲା ଦିନ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଏବଂ ସାଲେପୁର ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ନିଆଳି ବିଧାନସଭା ମଣ୍ଡଳୀ ପାଇଁ ଭୋଟ୍ ଗ୍ରହଣ କରାଯିବ। ଜିଲ୍ଲାରେ 2,274 ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ସେଥିରେ 1,364 ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ମହିଳା ଏବଂ ଭିନ୍ନକ୍ଷମଙ୍କ ପାଇଁ ମତଦାନ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିଭଳି 85 ବର୍ଷର ଅଧିକ ବୟସ୍କ ଭୋଟରଙ୍କ ପାଇଁ ସେମାନଙ୍କ ଘରେ ମତଦାନ କରିବାର ବ୍ୟବସ୍ଥା କରାଯାଉଛି। ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ବିଭିନ୍ନ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚ ତଦାରଖ କରିବେ। 120 ଜଣ ମାଇକ୍ରୋ ଅବ୍ଜର୍ଭରଙ୍କୁ ମଧ୍ୟ ନିଯୁକ୍ତି କରାଯିବାକୁ ନିଷ୍ପଭି ହୋଇଛି ବୋଲି ଶ୍ରୀ ଭରଦ୍ୱାଜ କହିଛନ୍ତି। ସେ କହିଛନ୍ତି ଆଠଗଡ଼ ଗୋପବନ୍ଧୁ ମହାବିଦ୍ୟାଳୟ, ବାଙ୍କୀ କଲେଜ ଏବଂ ରେଭେନ୍ସା ବିଶ୍ୱବିଦ୍ୟାଳୟ ମହାନଦୀ କ୍ୟାମ୍ପସ୍ଠାରେ ଷ୍ଟ୍ରଙ୍ଗ ରୁମ୍ ଖୋଲାଯାଇଛି। ସେଠାରେ ଇଭିଏମ୍ ମେସିନ୍ଗୁଡ଼ିକୁ ରଖାଯିବା ସହ ବିଭିନ୍ନ ପୁଲିଂ ଦଳର ଗନ୍ତବ୍ୟସ୍ଥଳକୁ ଯିବାର ବ୍ୟବସ୍ଥା ହୋଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତରେ ସୂଚନା ଦେଇ ଜିଲ୍ଲାପାଳ ଚଞ୍ଚଳ ରାଣା କହିଛନ୍ତି, ଜିଲ୍ଲାରେ ମୋଟ 18,65,455 ଜଣ ମତଦାତା ଅଛନ୍ତି। ସେମାନଙ୍କ ମଧ୍ୟରେ 9,71,554 ଜଣ ପୁରୁଷ ମତଦାତା, 8,93,341 ଜଣ ମହିଳା ଏବଂ ଅନ୍ୟାନ୍ୟ ବର୍ଗର 560 ଜଣ ମତଦାତା ଅନ୍ତର୍ଭୁକ୍ତ। ଜିଲ୍ଲାର 8ଟି ଯାକ ବିଧାନସଭା ମଣ୍ଡଳୀ ପାଇଁ 1,907 ମତଦାନ କେନ୍ଦ୍ର ରହିଛି। ସେଥିମଧ୍ୟରୁ 524 ମହିଳାଙ୍କ ଦ୍ୱାରା ପରିଚାଳିତ ପିଙ୍କ୍ ବୁଥ୍ ଭାବେ ରହିଛି। ପ୍ରତ୍ୟେକ ବିଧାନସଭା କ୍ଷେତ୍ର ମଧ୍ୟରେ ଗୋଟିଏ ଲେଖାଏଁ ବୁଥ୍ ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ହେବ। 60% ବୁଥ୍ରେ ୱେବ୍କାଷ୍ଟିଂ କରାଯିବା ପାଇଁ ବ୍ୟବସ୍ଥା ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ପ୍ରାୟ 14,000 ପୁଲିଂ ଅଧିକାରୀ ନିୟୋଜିତ ହେବେ ବୋଲି ସେ ସୂଚନା ଦେଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଥ୍ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ରାଣା କହିଛନ୍ତି। ରାୟଗଡ଼ା ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ କହିଛନ୍ତି, ଏହି ଜିଲ୍ଲାରେ ତିନୋଟି ବିଧାନସଭା ମଣ୍ଡଳୀରେ 7,04,503 ଜଣ ମତଦାତା ଅଛନ୍ତି। 883 ବୁଥ୍ରେ ମତଦାନ ଅନୁଷ୍ଠିତ ହେବ। ସେଥିମଧ୍ୟରୁ 53 ବୁଥ୍ ମାଓପ୍ରବଣ ଅଞ୍ଚଳର ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ପଦକ୍ଷେପ ନିଆଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର 18 ଚେକିଂ ପଏଣ୍ଟ ପୁଲିସ୍ ପକ୍ଷରୁ ସ୍ଥାପନ କରାଯାଇଛି ଏବଂ ବିଭିନ୍ନ ଅଞ୍ଚଳରେ ଫ୍ଲାଗ୍ମାର୍ଚ୍ଚ କରାଯାଉଥିବା ନେଇ ରାୟଗଡ଼ା ଆରକ୍ଷୀ ଅଧୀକ୍ଷକ ହରିଶ ବିସି କହିଛନ୍ତି। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳ ଜେ ସୋନାଲ ନିର୍ବାଚନକୁ ମୁକ୍ତ, ଅବାଧ ଏବଂ ନିରପେକ୍ଷ ଭାବେ ସମ୍ପନ୍ନ କରିବା ଲାଗି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି। ସାମ୍ବାଦିକକୁ ସୂଚନା ଦେଇ ସେ କହିଛନ୍ତି, ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋର୍ଡିଂସ୍, ପୋଷ୍ଟରଗୁଡ଼ିକୁ ବାହାର କରିଦିଆଯାଇଛି। ନିର୍ବାଚନ ଖର୍ଚ୍ଚ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ବୋଲି ସେ କହିଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସଂକ୍ରାନ୍ତ ଅଭିଯୋଗ ପାଇଁ 1950 ହେଲ୍ପଲାଇନ୍ ନମ୍ଘର ପ୍ରଚଳନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦୁଝର ସଂସଦୀୟ କ୍ଷେତ୍ର ଏବଂ ଏହା ଅଧୀନସ୍ଥ ସାତଟି ବିଧାନସଭା ମଣ୍ଡଳୀ ପାଇଁ ଆସନ୍ତା ମେ ମାସ 25 ତାରିଖରେ ଭୋଟ୍ ଗ୍ରହଣ କରାଯିବ। ଏ ସଂକ୍ରାନ୍ତ ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ବିଶାଲ ସିଂ କହିଛନ୍ତି, କେନ୍ଦୁଝର ସଂସଦୀୟ କ୍ଷେତ୍ର ମଧ୍ୟରେ ଜିଲ୍ଲାର 6 ବିଧାନସଭା କ୍ଷେତ୍ର ରହିଥିବା ବେଳେ ଅନ୍ୟଟି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଭାବେ ରହିଛି। ମୋଟ 13,70,000 ମତଦାତା 1,720 ମତଦାନ କେନ୍ଦ୍ରରେ ସେମାନଙ୍କର ଗଣତାନ୍ତ୍ରିକ ମତାଧିକାର ସାବ୍ୟସ୍ତ କରିବେ। ଏହି ମତଦାନ କେନ୍ଦ୍ରଗୁଡ଼ିକ ମଧ୍ୟରେ 174 ମହିଳାଙ୍କ ପାଇଁ ଏବଂ 30 ଯୁବ ମତଦାନ କେନ୍ଦ୍ର ରହିବ ବୋଲି ଶ୍ରୀ ସିଂ କହିଛନ୍ତି। କେନ୍ଦୁଝର ଚମ୍ପୁଆ ଏବଂ ଆନନ୍ଦପୁରଠାରେ ମତଗଣନା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ କରିବା ଲକ୍ଷ୍ୟରେ 19 ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଥିବା ସେ କହିଛନ୍ତି। ନିର୍ବାଚନ ତାରିଖ ଘୋଷଣା ସହ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲିଟି ପକ୍ଷରୁ ଆଜି ବିଜ୍ଞାପନ ହୋର୍ଡିଂସଗୁଡ଼ିକୁ ହଟାଇ ଦିଆଯାଇଛି। ସହରର ବିଭିନ୍ନ ଛକ ଏବଂ ରାସ୍ତାଘାଟରେ ଲଗାଯାଇଥିବା ସରକାରୀ ଯୋଜନା ପ୍ରଚାର ପ୍ରସାର ସଂକ୍ରାନ୍ତ ହୋର୍ଡିଂଗୁଡ଼ିକୁ କଳା ପଲିଥିନ୍ ମାଧ୍ୟମରେ ଆବୃତ କରାଯାଇଛି। ସେହିପରି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଲଗାଯାଇଥିବା ହୋର୍ଡିଂସ୍, ପୋଷ୍ଟର ଏବଂ ବ୍ୟାନରଗୁଡ଼ିକୁ ହଟାଇ ଦିଆଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଉମରକୋଟ ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ଓଡ଼ିଶା ହାଇକୋର୍ଟରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଆଜି ଅନୁଷ୍ଠିତ ହୋଇଛି। ହାଇକୋର୍ଟ ଲିଗାଲ୍ ସର୍ଭିସ୍ କମିଟି ପକ୍ଷରୁ ଏହି ଲୋକ ଅଦାଲତ ଆୟୋଜନ କରାଯାଇଥିଲା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ଜଷ୍ଟିସ୍ ଚକ୍ରଧର ଶରଣ ସିଂ ଏବଂ ବିଚାରପତି ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କ ସମେତ ହାଇକୋର୍ଟର 9 ବିଚାରପତି ଆଜି ମାମଲାଗୁଡ଼ିକର ଶୁଣାଣି କରିଥିଲେ। ଏହି ଲୋକ ଅଦାଲତରେ 133 ମାମଲାର ଆପୋଷ ସମାଧାନ କରାଯାଇଥିଲା। ମୋଟ 9,15,94,000 ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରି ଜିଲ୍ଲା ପୁଲିସ୍ ପକ୍ଷରୁ ଏକ ବୃହତ୍ ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନିତେଶ ୱାଧୱାନ ଏହାକୁ ଉଦ୍ଘାଟନ କରିଥିଲେ। ଏହି ଶିବିରରେ 100 ଉର୍ଦ୍ଧ୍ୱ ରକ୍ତଦାତା ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି। ଏହି ଅବସରରେ 38 ଥର ରକ୍ତଦାନ କରିଥିବା ନରେନ୍ଦ୍ର ମାଦ୍ରୀ ଏବଂ 39 ଥର ରକ୍ତଦାନ କରିଥିବା ଅନୁପ ସୁନାଲିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଓଡ଼ିଶୀ ନୃତ୍ୟ ବିଶାରଦ ଗୁରୁ ପଙ୍କଜ ଚରଣ ଦାସଙ୍କ 105ତମ ଜୟନ୍ତୀ ଆଜି ଉତ୍କଳ ସଂଗୀତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ମହାବିଦ୍ୟାଳୟ ପରିସରସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ଶ୍ରଦ୍ଧାଞ୍ଜଳି ସଭାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଓଡ଼ିଶାର କଳା ସଂସ୍କୃତି ତଥା ଓଡ଼ିଶୀ ନୃତ୍ୟର ବିକାଶରେ ଗୁରୁ ପଙ୍କଜ ଚରଣଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ବୌଦ୍ଧ ଜିଲ୍ଲା ଡିମିରଖୋଲ ଗ୍ରାମ ନିକଟସ୍ଥ ବୁଡାମାସ୍କା ଜଙ୍ଗଲରୁ ପୁଲିସ୍ ଆଜି 1.5 କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି। ବାହାରକୁ ଚାଲାଣ ପାଇଁ ସେହି ଜଙ୍ଗଲ ଅଞ୍ଚଳରେ ଗଞ୍ଜେଇ ଭର୍ତ୍ତି ବସ୍ତାଗୁଡ଼ିକୁ ରଖାଯାଇଥିଲା। ଏନେଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଜୟପୁରସ୍ଥିତ କୁଞ୍ଜୁରା ଥାନା ଖଟଲାପଦର ପୋଲରୁ ଭାରସାମ୍ୟ ହରାଇ ପୋଲ ତଳକୁ ଏକ ବରଯାତ୍ରୀ ଗାଡ଼ି ଖସିପଡ଼ିବା ଫଳରେ 2 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ 12 ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ 3 ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅନ୍ୟ ଏକ ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡ଼ପୁରସ୍ଥିତ ଏକ କ୍ରସରରେ କାମ କରୁଥିବା ସମୟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। କ୍ରସର ମେସିନ୍ ଚକ ଖୋଲିବା ବେଳେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟ ଏକଦିବସୀୟ ଫର୍ମାଟ୍ରେ ଖେଳାଯିବ। ମୋଟ 38 ଦଳକୁ ନେଇ 6 ଗ୍ରୁପ୍ରେ ଏହାକୁ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ କଟକର ବିଭିନ୍ନ ପଡ଼ିଆରେ କେବଳ ଡାଇମଣ୍ଡ ଏ ଏବଂ ଗ୍ରୁପ୍ ବି ମ୍ୟାଚ୍ଗୁଡ଼ିକ ଖେଳାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷଠାରୁ ସମ୍ଭଲପୁର 2 ଦଳରେ ବିଭକ୍ତ ହୋଇ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଆଗାମୀ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ନିଆଯାଉଛି ସ୍ୱତନ୍ତ୍ର ପଦକ୍ଷେପ। ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ କଡ଼ାକଡ଼ି ଲାଗୁ କରିବା ଲାଗି ପ୍ରଶାସନ ପକ୍ଷରୁ ତତ୍ପରତା। ଅପସାରଣ କରାଗଲା ବିଭିନ୍ନ ହୋର୍ଡିଂ, ପୋଷ୍ଟର ଏବଂ ବ୍ୟାନର। ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଓଡ଼ିଶା ହାଇକୋର୍ଟରେ ଅନୁଷ୍ଠିତ ଏବଂ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଆଜିଠାରୁ ଆରମ୍ଭ ହେଲା କଳାହାଣ୍ଡି କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ।